వసుదేవ. శ్రీమద్ భాగవతం దశమ స్కంద ଷଷ୍ଠୀ ଅଧ୍ୟାୟରେ ଭଗବାନଙ୍କର ତାଙ୍କର ପାଟରାଣୀ ରୁକ୍ମିଣୀ ଦେବୀଙ୍କ ସହିତ ପରିହାସ ଛଟା ପରିହାସଟା ବର୍ଣ୍ଣନା କରାଯାଇଛି। ଭଗବାନ ଜନ୍ମାଦି ଅଛି, ଗତ ଭଗବାନ ଠାରୁ ସବୁକିଛି ଆସିଛି। ଛଟା ପରିହାସ ଆମେ କରୁଛୁ, ସ୍ୱାମୀ ସ୍ତ୍ରୀ ବା ଅନ୍ୟମାନେ ଯେଉଁ ଛଟା ପରିହାସ ଅଛନ୍ତି, ଇଏ ମଧ୍ୟ ସେଇ ଭଗବାନଙ୍କ ପ୍ରୟାସ। ତେଣୁ ଭଗବାନ ଗୋଟେ ଥରେ ରୁକ୍ମିଣୀଙ୍କର ଶଯ୍ୟାରେ ପ୍ରବେଶନ କରୁଥିଲା ବେଳେ ରୁକ୍ମିଣୀ ତାଙ୍କର ସଖୀମାନଙ୍କ ସହିତ ବିଭିନ୍ନ ପ୍ରକାର ସେବା କରୁଥିଲେ। ଯଦିଓ ରୁକ୍ମିଣୀ ଦେବୀ ସେ ହେଉଛନ୍ତି ସ୍ୱୟଂ ଲକ୍ଷ୍ମୀ, ଆମର କୁହାଯାଇଛି ଓଡ଼ିଆରେ ଲକ୍ଷ୍ମୀ ରୁଷ୍ଟ ହୋଇଗଲେ ଜଗନ୍ନାଥ ବୁଲିଲେ ଭିକ୍ଷା କରିବା ପାଇଁ, ଭିକ୍ଷା ମିଳିଲାନି, ଏସବୁ ଭୁଲ ଇଏ। ତ ଲକ୍ଷ୍ମୀ ଖାଲି ଗୋଟିଏ ଲକ୍ଷ୍ମୀ କ'ଣ, ହଜାର ଲକ୍ଷ୍ମୀ ପଳେଇଲେ ମଧ୍ୟ ତାଙ୍କର କିଛି ଭଗବାନଙ୍କର କିଛି ଅସୁବିଧା ହେବନି, କାରଣ ଲକ୍ଷ୍ମୀ ସତସହସ୍ର ସେବ୍ୟମାନ ବ୍ରହ୍ମା କହୁଛନ୍ତି। ଲକ୍ଷ ଲକ୍ଷ ଲକ୍ଷ୍ମୀ ଭଗବାନଙ୍କର ଯେଉଁ ସେବା କରୁଛନ୍ତି, ସେ ବ୍ୟପୁର ଭାବରେ ସେବା କରୁନାହାନ୍ତି, ସେ ବହୁତ ଭୟରେ ସମ୍ଭ୍ରମର ସହିତ ସେବା କରୁଛନ୍ତି, ଭଳି ଭଗବାନ ନାରାଜ ହେଇଯିବେ କି। ତେଣୁ ଏଇ ସବୁ 16,108 ଯେଉଁ ରାଣୀ ଅଛନ୍ତି ସେମାନେ ସମସ୍ତେ ଲକ୍ଷ୍ମୀ। ତେଣୁ ରୁକ୍ମିଣୀ ଯଦିଓ ତାଙ୍କର ଅନେକ ସେବିକା ଅଛନ୍ତି, ସବୁ କାମ କରୁଛନ୍ତି, ଘରର କାମ ସବୁ ରାଣୀଙ୍କ ପାଇଁ ଗୋଟେ ଗୋଟେ ମହଲ ଅଛି, ତଥାପି ବହୁତ ସେବିକା ଅଛନ୍ତି ଭଗବାନଙ୍କର ସେବା କରିବା ପାଇଁ, ତାଙ୍କର ସେବା କରିବା ପାଇଁ ମଧ୍ୟ ସେବିକା ଅଛନ୍ତି, କିନ୍ତୁ ତଥାପି ରୁକ୍ମିଣୀ ଦେବୀ ନିଜେ ଚାମର ଲୋଉଥିଲେ, ଭଗବାନ ପଙ୍ଖା କରୁଥିଲେ। ଏଭଳି ଭାବରେ ଥରେ ଭଗବାନ ଅନିନ୍ଦ ସୁନ୍ଦରୀ ରୁକ୍ମିଣୀଙ୍କୁ ଦର୍ଶନ କରି ପରିହାସ୍ଥଳରେ କହିଲେ ଯେ ତମେ ଏତେ ରୂପଗୁଣ ତୁମର ରହିଛି, ବହୁତ ଧନାଢ଼୍ୟ ତୁମେ, ନରପତି ରୁକ୍ମିଣୀଙ୍କର, ତୁମେ ନରପତି ଭୀଷ୍ମଙ୍କର କନ୍ୟା, ତେଣୁ ତୁମେ ଚାହିଁଥିଲେ ବହୁତ ବଡ଼ ରାଜାଙ୍କ ସହିତ ବିବାହ କରିପାରିଥାନ୍ତ, ଶିଶୁପାଳ ସେ ତେଜି ଦେଶର ରାଜା ଥିଲେ, ତୁମର ମଧ୍ୟ ବିବାହ ସ୍ଥିର ହୋଇଥିଲା, ତୁମେ କାହିଁକି ତାଙ୍କୁ ତ୍ୟାଗ କରି ମୋତେ ବିବାହ କରିବା ପାଇଁ ସ୍ଥିର କଲ, ମୁଁ ହେଉଛି କ'ଣ ଏଇ ଜଳାସନ୍ଧ ଭୟରେ ମୁଁ ବର୍ତ୍ତମାନ ସମୁଦ୍ର ଗର୍ଭରେ ରହିଛି, ଡରିକି ପଳେଇ ଆସିଲି, ଯଦିଓ ମୁଁ କହିଥିଲି କ୍ଷତ୍ରିୟର କର୍ମ କ'ଣ ଅଷ୍ଟାଦଶ ଅଧ୍ୟାୟରେ କ'ଣ ଶୌର୍ଯ୍ୟ ତେଜ ଦୃତି ଦାକ୍ଷ ଯୁଦ୍ଧ ଯାହା ବି ପଳାୟନ, ଯୁଦ୍ଧରେ ପଳାୟନ କରିବେ ନାହିଁ କ୍ଷତ୍ରିୟ, କିନ୍ତୁ ମୁଁ ଡରିକି ପଳେଇ ଆସିଥିଲି, 18ତମ ଯୁଦ୍ଧରେ ଭୟ କରି ପଳେଇ ଆସିଥିଲି, ଏବଂ ସମୁଦ୍ର ଗର୍ଭରେ ରହିଛି, ଆଶ୍ରୟ ନେଇଛି, ଏବଂ ଆମେ ହେଉଛୁ ନିଷ୍କିଞ୍ଚନମାନଙ୍କ ପ୍ରିୟ, ଯେଉଁମାନଙ୍କର ବହୁ ଧନ ଭିତ ଅଛି ସେମାନେ ମୋର ଆଶ୍ରୟ ନିଅନ୍ତି ନାହିଁ, ତେଣୁ ତୁମେ ବର୍ତ୍ତମାନ ମଧ୍ୟ ସମୟ ଅଛି, ତୁମେ କେତେଜଣ ଭିକ୍ଷୁକ କଥା ଶୁଣିକିରି ତୁମେ ମୋତେ ବିବାହ କରିବା ପାଇଁ ଚିନ୍ତା କରିଥିଲ, କିନ୍ତୁ ବର୍ତ୍ତମାନ ମଧ୍ୟ ସମୟ ଅଛି, ବର୍ତ୍ତମାନ ମାନେ କେତେବେଳେ ସେଇଟା, ରୁକ୍ମିଣୀଙ୍କର ପୁଅ ହେଇ ପୁଅର ପୁଅ ହେଇକିରି ପୁଅର ପୁଅର ପୁଅ ମଧ୍ୟ ହେବା ପାଇଁ ବସିଲେଣି, ସେହି ସମୟରେ ଭଗବାନ କହୁଛନ୍ତି ଏଇଟା ଯେ ତୁମେ ବର୍ତ୍ତମାନ ମଧ୍ୟ ସମୟ ଅଛି, ତୁମେ ବର୍ତ୍ତମାନ ଚାହିଁଲେ ତୁମେ ଯଦି କହିବ ମୁଁ ତୁମେ ଯେଉଁ ରାଜା କହିବ ବିବାହ କରିବା ପାଇଁ ମୁଁ ତୁମେ ବିବାହ କରିଦେବି। ଭଗବାନ ଅବଶ୍ୟ ଥଟା ପରିହାସରେ କଥା କହିଥିଲେ, କିନ୍ତୁ ରୁକ୍ମିଣୀ ଦେବୀ ସେ ଭୟ କରିଗଲେ, ଭଗବାନ ଯାହା କହନ୍ତି, ଯେମିତି ଇଏ କହିଲେ ଅର୍ଜୁନ କହିଲେ ପ୍ରଭୁ ଆପଣ ଯାହା କହୁଛନ୍ତି, ସର୍ବମିହିତଂ ମୃତଂ ମନ୍ୟେ ଜନ୍ମାଂ ବଦସି କେଶବ, ଆପଣ ଯାହା କହୁଛନ୍ତି ସେଇଟା ମୁଁ ସତ୍ୟ ବୋଲି ଗ୍ରହଣ କରୁଛି। ତେଣୁ ସେ ସେଇଭଳି ଭାବରେ ରୁକ୍ମିଣୀ ଦେବୀ ସତ୍ୟ ବୋଲି ଭାବିକିରି ଭୟ କରିଗଲେ, ଭୟ କରିଗଲେ। ସେ ଯେଉଁ ସେବା କରୁଥିଲେ ତାଙ୍କ ହାତରୁ ଏଇ ଯେଉଁ କୁହାହେଉଛି ତ ସେଇ ସା ଆଉଥରେ ପଡ଼ ସେଟା ତ ସେଇ ସା ସୁଦୁଃଖ ସୁଦୁଃଖ ମାନେ ବହୁତ ଦୁଃଖ ଏବଂ ଭୟ ମଧ୍ୟ ତାଙ୍କର ହେଇଗଲା। ସୁଦୁଃଖ ଏବଂ ସୁଭୟ ବହୁତ ଭୟ ହେଇଗଲା। ତେଣୁ ତାପରେ ସେ ସୁଦୁଃଖ ଭୟ ନଷ୍ଟ ବୁଦ୍ଧି ନଷ୍ଟ ହେଇଗଲା, ବିନଷ୍ଟ ବୁଦ୍ଧି। ତାପରେ ହସ୍ତା ଶ୍ଲଥତ୍ ପଳାୟତୁ ହସ୍ତରୁ ମାନେ କ୍ଷୀଣ ହେଇଗଲା, ଶରୀର ତାଙ୍କର କ୍ଷୀଣ ହେଇଗଲା। ତେଣୁ ଯେଉଁ କାଚ ବଳବା ପିନ୍ଧିଥିଲେ ହାତରୁ ଖସି ପଡ଼ିଲା। ବ୍ୟଜନ ପାଦ ବ୍ୟଜନ କରୁଥିଲେ, ପଙ୍କା ଦେଉଥିଲେ, ସେଇଟା ମଧ୍ୟ ବ୍ୟଜନ ପଡ଼ିଗଲା। ଏବଂ ଦେହସ୍ୟ ବିକଳ ଦିଅ ଶରୀରରେ ମଧ୍ୟ ତାଙ୍କର ବୁଦ୍ଧି ବିପର୍ଯ୍ୟସ୍ତ ହେଇଯିବାରୁ ତାଙ୍କର ଦେହ ମଧ୍ୟ ସହସୈବ ମୁହ୍ୟନ ମୋହ ହେଇଗଲେ, ସିଏ ମୂର୍ଚ୍ଛା ହେଇଗଲେ। ତେଣୁ ରମ୍ଭେବ ବାୟୁ ବିହିତା, ଯେମିତି ବାୟୁ ଦ୍ୱାରା ପ୍ରବଳ ବାୟୁରେ ପ୍ରବାହିତ ହେଇକରି ରମ୍ଭା କହିଲେ କଦଳୀ ବୃକ୍ଷ, କଦଳୀ ବୃକ୍ଷ ଯେମିତି ଉପୁଡ଼ିଯାଏ ପଡ଼ିଯାଏ ତଳେ, ସେଭଳି ଭାବେ ପ୍ରଭିକୀର୍ଯ୍ୟ କେଶାନ ଭଗ ରୁକ୍ମିଣୀ ଦେବୀ ପଡ଼ିଗଲେ ତଳେ ପାତ ପ୍ରଭିକୀର୍ଯ୍ୟ କେଶାନ ତାଙ୍କର ସବୁ କେଶ ରାଶି ସବୁ ଇଏ ହେଇଗଲା, ମାନେ ଖୋଲିଗଲା ସବୁ। ତେଣୁ ଭଗବାନ ସାଙ୍ଗେ ସାଙ୍ଗେ ସେ ଚତୁର୍ଦ୍ଧା ମୂର୍ତ୍ତି ଧାରଣ କରି ତାଙ୍କୁ ଉଠେଇଲେ ଏବଂ ତାଙ୍କୁ ସବୁ ଚେଷ୍ଟାଙ୍ଗ କଲେ ଏବଂ ତାଙ୍କୁ ବହୁତ ବହୁତ ତାଙ୍କୁ ଆଲିଙ୍ଗନ କଲେ, ତାଙ୍କର କେଶ ରାଶିକୁ ବାନ୍ଧିଦେଲେ। ଏଭଳି ଭାବରେ କହି କହିଲେ ଅୟଂ ହି ପରମ ଲାଭ ଗୃହେଶୁ ଗୃହମେଧିନା ଜନ ନର୍ମେଇ ନିୟତେ ଯାମ ପ୍ରିୟା ଭୀରୁ ଭାମିନୀ। ଏ ଭୀରୁ, ଏ ଭାମିନୀ, ଏ ସୁନ୍ଦରୀ, ଏ ପ୍ରିୟା, ଇଏ ହେଉଛି ପରମ ଲାଭ ହେଉଛି କ'ଣ? ଗୃହସ୍ଥ ଗୃହ ଗୃହେଶୁ ଗୃହମେଧିନା, ଗୃହରେ ଯେଉଁମାନେ ଅଛନ୍ତି ତାଙ୍କର ପରମ ଲାଭଟା କ'ଣ, ଶ୍ରେଷ୍ଠ ଲାଭଟା କ'ଣ? ଜନ ନର୍ମେଇ ନିୟତେ ଯାମ, ଯାମ କହିଲେ ସମୟଟା ପ୍ରହର ବା ଜାମ, ନର୍ମେଇ ନିୟତେ ଯାମ, ସ୍ତ୍ରୀ ସାଙ୍ଗରେ ଟିକେ ହସଖୁସି ତଟତନସା ପରିହାସ ଇତ୍ୟାଦି ଯେଉଁ ସମୟଟା ବିତେ ସେଇଟା ହେଉଛି ଗୃହମେଧିମାନଙ୍କର ଶ୍ରେଷ୍ଠ ଲାଭ। ଏଇଭଳି ଭାବରେ ଯେତେବେଳେ କହିଲେ ତେଣୁ ରୁକ୍ମିଣୀ ଦେବୀ ତାପରେ ବର୍ତ୍ତମାନ ନିର୍ଭ ହେଇ କହିଲେ ପ୍ରକୃତରେ ଆପଣ ଯାହା କହୁଥିଲେ କିଛି ଭୁଲ କହିନାହାନ୍ତି। ଆପଣ ଯଦିଓ କହିଲେ ଯେ ଆପଣ ଭୟ କରି ପଳାଇ ଯାଇଛନ୍ତି, ପ୍ରକୃତରେ ଆପଣ କ'ଣ ଭୟ, ଆପଣ କାହାକୁ ଭୟ କରିବେ? ଆପଣ ହେଉଛନ୍ତି ସମସ୍ତ ସମସ୍ତ ମୃତ୍ୟୁ ମଧ୍ୟ ଆପଣଙ୍କୁ ଭୟ କରୁଛି। ତୃତୀୟ ଅଧ୍ୟାୟରେ ମା ଦେବତୀଙ୍କୁ ଆପଣ କପିଳଦେବ ରୂପରେ ଆସି କହିଥିଲେ, ସେଇଟା କ'ଣ କହିଥିଲେ? ସୂର୍ଯ୍ୟସ୍ତକୀମଦ୍ଭୟାଭୟାଭୟାଭୟାଭୟାଭୟାଭୟାଭୟାଭୟାଭୟାଭୟାଭୟାଭୟାଭୟାଭୟାଭୟାଭୟାଭୟାଭୟାଭୟାଭୟାଭୟାଭୟାଭୟାଭୟାଭୟାଭୟାଭୟାଭୟାଭୟାଭୟାଭୟାଭୟାଭୟାଭୟାଭୟାଭୟାଭୟାଭୟାଭୟାଭୟାଭୟାଭୟାଭୟାଭୟାଭୟାଭୟାଭୟାଭୟାଭୟାଭୟାଭୟାଭୟାଭୟାଭୟାଭୟାଭୟାଭୟାଭୟାଭୟାଭୟାଭୟାଭୟାଭୟାଭୟାଭୟାଭୟାଭୟାଭୟାଭୟାଭ ସମସ୍ତେ ଆପଣଙ୍କ ଭୟରେ ରହିଛନ୍ତି, କିନ୍ତୁ ଆପଣ ମଧ୍ୟ ଭୟ କରନ୍ତି କାହାକୁ, ନା ଆପଣଙ୍କର ଭକ୍ତଙ୍କୁ। ଯେମିତି ମା ଯଶୋଦାଙ୍କର ହାତରେ ଛଡ଼ି ଦେଖି ଆପଣ ଭୟ କରିଯାଇଥିଲେ, କିଭଳି ଭୟ କରିଥିଲେ ନା, ରୁଦନ୍ତଂ ମୋ ନେତ୍ର ଯୁଗ୍ମଂ ରୋଜାନ୍ତଂ ବରାମ୍ବୁଜ ଯୋଗ୍ମେଣ ସାଟଙ୍କ ନେତ୍ରଂ ମୋ ଶାସକମ୍ବଦ୍ରିରେଖାଙ୍କ କଣ୍ଠ ହିତଗ୍ରୈବଂ ଦାମୋଦରଭକ୍ତି ମମାମୀଶ୍ୱରଂ ସ ଚିଦାନନ୍ଦରୂପଂ ଲସଗୁଣ୍ଡଳମ୍ବୋ କୁଳିଭ୍ରଜମାମ। ଏଭଳି ଭାବରେ ଭଗବାନ ଯଶୋ ନର୍ମଦେ ମହାପରିହାସର କଥା କହିଥିଲେ, ରୁକ୍ମିଣୀ ଦେବୀ ସବୁ ଖଣ୍ଡନ କରିଥିଲେ। ତେଣୁ ଏଭଳି ଭଗବାନ ଏବଂ ରୁକ୍ମିଣୀ ଦେବୀ, ରୁକ୍ମିଣୀ ଦେବୀ କହିଲେ ଭଗବାନ କହିଲେ ଦେବୀ ଏ ପ୍ରିୟା ସାଧ୍ୱୀ, ମୁଁ ତୁମକୁ ତୁମର ଟିକେ କଠୋର ବଚନ ଶୁଣିବା ପାଇଁ ଟିକେ କ୍ରୋଧଯୁକ୍ତ ବଚନ, ତୁମର ମୁଖରେ କ୍ରୋଧ ଆହୁରି ଶୋଭା ପାଇବ, ତୁମ ସୁନ୍ଦର ମୁଖରେ କ୍ରୋଧ ଆହୁରି ଶୋଭା ପାଇବ, ସେଇ ଶୋଭାକୁ ଦେଖିବା ପାଇଁ ମୁଁ ତୁମକୁ ଏଇଭଳି ଭାବରେ ଥଟ୍ଟା ପ୍ରୟାସ କରିଥିଲି, କିନ୍ତୁ ପ୍ରକୃତରେ ତୁମେ ମୋତେ ଅତ୍ୟନ୍ତ ଭଲ ପାଅ ଏବଂ ମୁଁ ମଧ୍ୟ ତୁମକୁ, ଯେତେ ମୋର ରାଣୀ ଅଛନ୍ତି ସମସ୍ତ ରାଣୀଙ୍କ ଠାରେ ସବୁଠାରୁ ଶ୍ରେଷ୍ଠ ତୁମକୁ ମୁଁ ଭଲ ପାଏ, କାହିଁକି ନା ତୁମେ ଯେତେବେଳେ ଭଗବାନ, ଏଇଠୁ ଜଣାପଡ଼ିଲା କେତେବେଳେ ଭଗବାନ ଏ ପ୍ରୟାସ କରିଥିଲେ, ନୂଆ ନୂଆ କରିନଥିଲେ, ଅନେକ ବର୍ଷ ପରେ ଯେତେବେଳେ ତାଙ୍କର ନାତି ହେଇଥିଲା ପ୍ରଦ୍ୟୁମ୍ନ, ପ୍ରଦ୍ୟୁମ୍ନଙ୍କ ପୁତ୍ର କିଏ ଅନିରୁଦ୍ଧ, ଅନିରୁଦ୍ଧ ଯେତେବେଳେ ବିବାହ କରିବା ପାଇଁ ଯାଇଥିଲେ, ତାଙ୍କର ଭାଇ ରୁକ୍ମିଙ୍କର ନାତୁଣୀ ରୁକ୍ମବତୀ ଏ ରଚନା, ରଚନା ସହିତ ବିବାହ କରିବା ପାଇଁ ଯାଇଥିଲେ, ସେହି ସମୟରେ ଏ ଅପୂର୍ବ ବର୍ଣ୍ଣନା କରାଯାଇଛି, ସେଇଟା ନା ପର ବର୍ଣ୍ଣନା କରାଯିବ, ଯାହା ପର ବର୍ଣ୍ଣନା କରାଯିବ, ସେହି ସମୟରେ ସେମାନେ ରୁକ୍ମିଣୀ କଳିଙ୍ଗ ରାଜା ତାଙ୍କୁ ସବୁ ଉସ୍କେଇକିରି ବଳରାମଙ୍କ ସହିତ ପଶା ଖେଳିବା ପାଇଁ କହିଲେ, ଏବଂ ପଶା ଖେଳରେ ଯଦିଓ ସେମାନେ ହାରିଯାଇଥିଲେ କିନ୍ତୁ ସେମାନେ କହିଲେ ନା ନା ଆମେ ଜିତିଛୁ, ବଳରାମଙ୍କୁ ବହୁତ ପ୍ରକାର ତିରସ୍କାର କରିଥିଲେ, ଆକାଶବାଣୀ ହେଇଥିଲା ଯେ ବଳରାମ ପ୍ରକୃତରେ ଜୟଲାଭ କରିଛନ୍ତି, କିନ୍ତୁ ତଥାପି ସେମାନେ ଶୁଣିଲେ ନାହିଁ, ତେଣୁ ଅନ୍ତିମରେ ବଳରାମ ଭଗବାନ କୁଦ ହେଇ ତାଙ୍କୁ ହତ୍ୟା କଲେ। ଯେତେବେଳେ ଭଗବାନ ଯେତେବେଳେ ରୁକ୍ମିଙ୍କୁ ତାକୁ ବିରୂପ କରିଦେଇଥିଲେ, ସେତେବେଳେ ବଳରାମ କହିଥିଲେ ଭଗବାନଙ୍କୁ, ଏ ଆମର ବନ୍ଧୁ ଯେତେ ଭୁଲ କଲେ ମଧ୍ୟ ସେ ହତ ଯୋଗ୍ୟ ନୁହଁ, ହତ୍ୟା କରିବାର ଯୋଗ୍ୟ ନୁହଁ ସିଏ କହିଥିଲେ, କିନ୍ତୁ ଭଗବାନ ନିଜେ ତାଙ୍କୁ ହତ୍ୟା କଲେ। କିନ୍ତୁ ଭଗବାନ କୃଷ୍ଣ କିଛି କହିନଥିଲେ, ଏବଂ ରୁକ୍ମିଣୀ ଦେବୀ ମଧ୍ୟ ସେଥିମଧ୍ୟ କିଛି ଭଗବାନ କୃଷ୍ଣ କିଛି କହିନଥିଲେ, ତେଣୁ ଭଗବାନ କହୁଛନ୍ତି ତୁମେ ସେ ସମୟରେ ମୋତେ କିଛି କହିନଥିଲ, ସେଥିପାଇଁ ତୁମେ ମୋର ବହୁତ ପ୍ରିୟ ହେଇଗଲ। ଏହିଭଳି ଭାବରେ ଭଗବାନଙ୍କର ବିଭିନ୍ନ ପ୍ରକାର ଗୃହରେ ଏହିଭଳି ଭାବରେ ଗୃହମେ ଧ୍ୟାନ ଧର୍ମାନ ଲୋକଗୁରୁ ହରି ତଥାନ୍ୟାସାମପି ବିଭୋ ଗୃହେଷୁ ଗୃହବାନ ଇବ ଆସ୍ଥିତ ଗୃହମେ ଧ୍ୟାନ ଧର୍ମାନ ଲୋକ ଗୁରୁ ହରି। ଏଭଳି ଭାବରେ ଭଗବାନ ତାଙ୍କର ପତ୍ନୀମାନଙ୍କ ସହିତ ଏଭଳିଆ ଏତଟା ପରିଆସରେ ସମୟ ବିତାଉଥିଲେ। ଏଭଳି ଭାବରେ ଦଶମ ସ୍କନ୍ଧ ଷଷ୍ଠ ଅଧ୍ୟାୟ ଷାଠିଏ ଅଧ୍ୟାୟ ଶେଷ ହେଲା। ଏକଷଠି ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଯେ ଭଗବାନଙ୍କର କିଭଳି ଅନ୍ୟାନ୍ୟ ସବୁ ଲୀଳା ସବୁ ହେଇଥିଲା। ଏକଷଠି ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଯେ ଏତିଷାଂ ପୁତ୍ର ପୌତ୍ରାଶ ବଭୂ କୁଟୁସୋ ନୃପ ମାତର କୃଷ୍ଣ ଜାତାନାଂ ସହସ୍ରାଣୀ ଚ ଷୋଡ଼ଶ। ଏହି ଏକଷଠି ଅଧ୍ୟାୟରେ ଅନିରୁଦ୍ଧଙ୍କ ବିବାହ କଥା କୁହାଯାଇଛି। ପରୀକ୍ଷିତ ମହାରାଜ ପଚାରିଲେ, ଏ ପ୍ରଭୁ ସୁଖଦେବ ସ୍ୱାମୀ, ରୁକ୍ମିଣୀ ଯଦି ବିବାହ କଲେ କୃଷ୍ଣଙ୍କୁ, ସେତେବେଳେ ତ ତାଙ୍କର ଭାଇ ଏଇଟାକୁ ପସନ୍ଦ କରୁନଥିଲେ, ଭଉଣୀ କେମିତି ସିଏ ତାଙ୍କର କନ୍ୟାଙ୍କୁ ବିବାହ ଦେଲେ, ପୁଣି ତାଙ୍କ ନାତି ମାନେ ନାତି ନାତୁଣୀ ବା ପୌତ୍ରୀଙ୍କୁ ବିବାହ ଦେଲେ ତାଙ୍କର ପୌତ୍ର ସହିତ, କେମିତି ଏ ସବୁ କାରଣ କ'ଣ ନା, ଯେତେବେଳେ ରୁକ୍ମବତୀଙ୍କର ବିବାହ ହୋଇଥିଲା ସ୍ୱୟଂବର ସଭାରେ, ପ୍ରଦ୍ୟୁମ୍ନ ଯାଇ ତାଙ୍କୁ ଜିତିଥିଲେ, ତେଣୁ ଭଉଣୀଙ୍କୁ ଭଉଣୀ ତାଙ୍କୁ ଜୀବନଦାନ ଦେଇଥିଲେ, ନହେଲେ କୃଷ୍ଣ ତାଙ୍କୁ ହତ୍ୟା କରିଥାନ୍ତେ, ତେଣୁ ତାଙ୍କୁ ଖୁସି କରିବା ପାଇଁ ସେ ସେ ବିବାହରେ ସମ୍ମତ ହେଲେ। ପୁଣି ଯେତେବେଳେ ତାଙ୍କର ପୌତ୍ରୀ ରୁକ୍ମବତୀଙ୍କୁ ବିବାହ କଥା ପଡ଼ିଲା, ସେତେବେଳେ ଅନିରୁଦ୍ଧ ଯାଇ ତାଙ୍କୁ ବିବାହ କରିଥିଲେ, ଏବଂ ସେଇ ଯୁଦ୍ଧରେ ସେହି ସମୟରେ ସେ ଯେଉଁ ଯୁଦ୍ଧ ମାନେ ବିବାହ ଉତ୍ସବରେ ସବୁ ବିବାହ ଉତ୍ସବ ସମାପନ ପରେ କଳିଙ୍ଗ ରାଜା ଇତ୍ୟାଦି ଯେଉଁମାନେ ନାସ୍ତିକ ରାଜା, ସେମାନେ ରୁକ୍ମିଙ୍କୁ କହିଲେ ଯେ ତୁମେ ବଳରାମ କୃଷ୍ଣ ହେଉଛନ୍ତି ପଶା ଖେଳରେ ବହୁତ ଏକ୍ସପର୍ଟ, କିନ୍ତୁ ବଳରାମ ଏତେ ଉନ୍ନତି ନୁହନ୍ତି, ତାଙ୍କର ଜ୍ଞାନ ନାହିଁ, ତେଣୁ ତାଙ୍କୁ ତୁମେ ବହୁତ ସହଜରେ ହରାଇ ଦେଇପାରିବ ତାଙ୍କୁ କୁହ ପଶା ଖେଳିବା ପାଇଁ। ତେଣୁ ପଶା ଖେଳ ଯେତେବେଳେ ହେଲା, ଯଦିଓ ଏମାନେ ହାରିଗଲେ ଏବଂ ଆକାଶବାଣୀ ମଧ୍ୟ ହେଲା, କିନ୍ତୁ ତଥାପି ସେମାନଙ୍କର ନା ନା ଆମେ ଜିତିଛୁ ଏଭଳି ଭାବରେ କହି ବଳରାମଙ୍କର କ୍ରୋଧ ଆସିଲା। ବଳରାମ ସେମାନଙ୍କୁ ହତ୍ୟା କରିଥିଲେ। କ୍ରୋଧ ମୁଁ କହିଲି, ଭଗବାନ କିଛି କହିଲେ ନାହିଁ, କୃଷ୍ଣ କିଛି କହିଲେ ନାହିଁ, କି ରୁକ୍ମିଣୀ ମଧ୍ୟ କିଛି ଭଗବାନ କିଛି କହିଲେ ନାହିଁ। ତେଣୁ ଏଭଳି ଭାବରେ ଭଗବାନଙ୍କର ବିଭିନ୍ନ ଲୀଳା ସବୁ ବର୍ଣ୍ଣନା କରାଯାଉଛି। ତେଣୁ ପ୍ରତି ପତ୍ନୀଙ୍କର ଗର୍ଭରୁ 10ଟି ଲେଖାଏଁ କନ୍ୟା ଯାହା ଦେଇଛନ୍ତି ଏବଂ ଗୋଟିଏ ଗୋଟିଏ 10ଟି ଲେଖାଏଁ ପୁତ୍ର ଯାହା ଦେଇଛନ୍ତି, ଗୋଟିଏ ଗୋଟିଏ କନ୍ୟା ଯାହା ଦେଇଛନ୍ତି। ଯେମିତି ରୁକ୍ମିଣୀଙ୍କର କନ୍ୟାଙ୍କୁ ସେ ବିବାହ ଦେଇଛନ୍ତି କୃତବର୍ମାଙ୍କୁ। ତେଣୁ ଏଇଭଳି ଭାବରେ ପ୍ରତି ପୁତ୍ରଙ୍କର ମଧ୍ୟ 10ଟି ଲେଖାଏଁ ପୁତ୍ର ହେଇଛି, ଗୋଟିଏ ଲେଖାଏଁ କନ୍ୟା ମଧ୍ୟ ହେଇଛନ୍ତି। ତେଣୁ ଏଇଭଳି ଭାବରେ କୁହାଯାଉଛି, ଏତେସାଂ ପୌତ୍ର ପୌତ୍ରାଶ ବହୁ କୋଟିଶ ନୃପ, କେତେ ତାଙ୍କର ବର୍ଣ୍ଣନା କରାଯିବ, ସେମାନେ କୋଟି କୋଟିଏରୁ ଅଧିକ ହେଲେ ସବୁ ତାଙ୍କର ପରିବାର ସମସ୍ତ ସଂଖ୍ୟା କୋଟିଏ। ମାତ୍ର କୃଷ୍ଣ ଜାତାନାଂ, କୃଷ୍ଣ ଏବଂ ତାଙ୍କର ପତ୍ନୀମାନଙ୍କର ସଂଖ୍ୟା କେବଳ ସହସ୍ରାଣୀ ଯେ ଷୋଡ଼ଶ, 16,108 ରାଣୀଙ୍କୁ ସେ ବିବାହ କରିଥିଲେ। ଯେଉଁ କଥାକୁ ମୁଁ ଯେତେବେଳେ କହିଥିଲି କାନାଡ଼ାରେ ଜଗନ୍ନାଥ ମନ୍ଦିରରେ, ସେତେବେଳେ ସେ ବୁଝିପାରିଲେ ନାହିଁ, କହିଲେ ନା ଏଇଟା ଠିକ ନୁହଁ, ମହାଭାରତରେ କେଉଁଠି ଲେଖା ହେଇନି। ତେଣୁ ମାତାଜୀ ଏଭଳି ଭାବରେ କହିଥିଲେ। ତେଣୁ ଇଏ ଭଗବାନଙ୍କର ଅଦ୍ଭୁତ କର୍ମ, ସେ ବିଚକ୍ଷଣ ସବୁ ତାଙ୍କର କର୍ମ। ଏଇଭଳି ଭାବରେ ଭଗବାନଙ୍କର ଲୀଳା ସବୁ ବର୍ଣ୍ଣନା କରାଯାଇଛି। 62 ଅଧ୍ୟାୟରେ ବର୍ଣ୍ଣନା କରାଯିବ ଯେ କିଭଳି ତାଙ୍କର ଇଏ ଅନିରୁଦ୍ଧଙ୍କର ଆଉ ଗୋଟେ ବିବାହ ବିଷୟରେ ବର୍ଣ୍ଣନା କରାଯିବ। ଉଷାଙ୍କୁ ବିବାହ କରିଥିଲେ, ସେ ହେଉଛି ବଳି ମହାରାଜଙ୍କର ଯେଉଁ 100 ପୁତ୍ର ଥିଲେ, ତାଙ୍କ ଶ୍ରେଷ୍ଠ ପୁତ୍ର ହେଉଛନ୍ତି ବାଣାସୁର, ଯିଏକି ଶିବଙ୍ଗଜୀଙ୍କର ଭକ୍ତ ଥିଲେ। ସେ ବିଷୟରେ 62 ମୃତ୍ୟୁ ସେଠି ଅଧ୍ୟାୟରେ ବର୍ଣ୍ଣନା କରାଯିବ। ଆମେ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀଦେବ କି ଆନନ୍ଦ କୋଟି ବୈଷ୍ଣବନ୍ଦେ କି ନିତାଇ ଗୌର ପ୍ରେମାନନ୍ଦେ।